ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ। ଆସନ୍ତାକାଲି 34 ଆସନରେ ହେବ ମତଦାନ। ଉଚ୍ଚ ଓ ବୈଷୟିକ ଶିକ୍ଷା ସମ୍ପର୍କିତ ଦୁଇଦିନିଆ ଜାତୀୟ କର୍ମଶାଳାକୁ ଉଦ୍ଘାଟନ କରିବେ କେନ୍ଦ୍ର ଉଚ୍ଚଶିକ୍ଷାମନ୍ତ୍ରୀ। ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କ ପ୍ରତିନିଧି ଦଳ ସହ ଭାରତୀୟ ଅର୍ଥବ୍ୟବସ୍ଥା ପ୍ରସଙ୍ଗରେ ଆଲୋଚନା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ। ଏବଂ ମହିଳା ଏସୀୟ ହକି ଚମ୍ପିୟନ୍ସ ଟ୍ରଫିରେ ଆଜି ହେବ ଭାରତ ଦକ୍ଷିଣ କୋରିଆ ମଧ୍ୟରେ ମୁକାବିଲା। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ଏହି ପର୍ଯ୍ୟାୟରେ 43 ଆସନରେ ମତଦାନ ହେବ। ପୋଲିଂ ପାର୍ଟିଗୁଡ଼ିକ ବିଭିନ୍ନ ଭୋଟ୍ ଗ୍ରହଣ କେନ୍ଦ୍ରକୁ ପଠାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ଭାରତୀୟ ବାୟୁସେନା ହେଲିକପ୍ଟର ଜରିଆରେ ଗତକାଲି 225 ସମ୍ବେଦନଶୀଳ ବୁଥ୍ ମଧ୍ୟରୁ 194 ବୁଥ୍ରେ ପୋଲିଂ ପାର୍ଟି ପହଞ୍ଚି ସାରିଥିବା ବେଳେ ଅବଶିଷ୍ଟ ବୁଥ୍ର ପୋଲିଂ ଅଫିସରଙ୍କୁ ଆଜି ପଠାଯାଉଛି। ପଶ୍ଚିମ ସିଂହଭୂମ, ଲାତେହାର, ଲୋହରଦାଗା, ଗଡ଼ୱା ଏବଂ ଗୁମ୍ଲା ଜିଲ୍ଲାର 5 ଅଞ୍ଚଳରେ ଏହି ସମ୍ବେଦନଶୀଳ ବୁଥ୍ଗୁଡ଼ିକ ରହିଛି। ସମଗ୍ର ରାଜ୍ୟରେ ମୋଟ 15,344 ମତଦାନ କେନ୍ଦ୍ର କରାଯାଇଛି। ଅବାଧ ନିର୍ବାଚନ ପାଇଁ ସମ୍ପୃକ୍ତ ଅଞ୍ଚଳରେ 200 ଅଧିକ ସୁରକ୍ଷା ବଳ ମୁତୟନ କରାଯାଇଛି। 73 ଜଣ ମହିଳାଙ୍କ ସମେତ 683 ଜଣ ପ୍ରାର୍ଥୀ ଚଳିତ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି। 1,37,00,000 ଅଧିକ ଭୋଟର ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ମତଦାନ କରିବେ। ଚଳିତ ମାସ 20 ତାରିଖରେ 38 ନିର୍ବାଚନ ମଣ୍ଡଳୀରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ନଭେମ୍ବର 23 ତାରିଖରେ ସମସ୍ତ ପର୍ଯ୍ୟାୟର ଭୋଟ ଗଣତି କରାଯିବ। 11 ରାଜ୍ୟ ଏବଂ 33 ବିଧାନସଭା ଆସନ ଓ କେରଳର ୱାୟାନାଡ଼ ଲୋକସଭା ଆସନ ଉପନିର୍ବାଚନ ପାଇଁ ଗତ ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଆସନ୍ତାକାଲି ସେଠାରେ ମତଗ୍ରହଣ କରାଯିବ। ସେଥିମଧ୍ୟରେ ରାଜସ୍ଥାନର 7, ପଶ୍ଚିମବଙ୍ଗର 6, ଆସାମର 5, ବିହାରର 4, କର୍ଣ୍ଣାଟକର 3, ମଧ୍ୟପ୍ରଦେଶ ଏବଂ ସିକ୍କିମର 2 ଲେଖାଏଁ ଆସନ ରହିଛି। ଏହା ବ୍ୟତୀତ କେରଳ, ଛତିଶଗଡ଼, ଗୁଜରାଟ ଓ ମେଘାଳୟର 1 ଲେଖାଏଁ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ମହାରାଷ୍ଟ୍ରର ନାନ୍ଦେଡ଼ ସଂସଦୀୟ କ୍ଷେତ୍ର ସମେତ 15 ବିଧାନସଭା ଆସନ ପାଇଁ ଆସନ୍ତା 20 ତାରିଖରେ ମତଗ୍ରହଣ କରାଯିବ। ସେଥିମଧ୍ୟରେ ଉତ୍ତରପ୍ରଦେଶର 9, ପଞ୍ଜାବର 4, କେରଳ ଏବଂ ଉତ୍ତରାଖଣ୍ଡର 1 ଲେଖାଏଁ ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଆସନ୍ତା 23 ତାରିଖରେ ସମସ୍ତ ପର୍ଯ୍ୟାୟ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯିବ। ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଚିବଙ୍କ ସହ ଉଚ୍ଚ ଓ ବୈଷୟିକ ଶିକ୍ଷା ଉପରେ ଦୁଇଦିନିଆ ଜାତୀୟ କର୍ମଶାଳାକୁ ଉଦ୍ଘାଟନ କରିବେ। ଜାତୀୟ ଶିକ୍ଷାନୀତି 2020କୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ଆଭିମୁଖ୍ୟ ଏବଂ ପଦ୍ଧତି ତଥା ରଣନୀତିକୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବା ଏହି କର୍ମଶାଳାର ଉଦ୍ଦେଶ୍ୟ। ଏନ୍ଇପି 2020ର ପ୍ରଭାବଶାଳୀ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ଜ୍ଞାନ ବିନିମୟକୁ ପ୍ରୋତ୍ସାହିତ କରିବା ଏବଂ ସମସ୍ତ ଅଂଶୀଦାରମାନଙ୍କୁ ଏକ ସାଧାରଣ ପ୍ଲାଟଫର୍ମ ପ୍ରଦାନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଏହି କର୍ମଶାଳା ରାଜ୍ୟର ଅନୁଷ୍ଠାନଗୁଡ଼ିକରେ ନୂଆ ଶିକ୍ଷାନୀତିକୁ ଗ୍ରହଣ କରିବାକୁ ପ୍ରୋତ୍ସାହିତ କରିବା ସହ ସମଗ୍ର ଦେଶରେ ଅଧିକ ସୁଦୃଢ଼, ସମାବେଶୀ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଶିକ୍ଷା ବ୍ୟବସ୍ଥା ପାଇଁ ମାର୍ଗ ପ୍ରଶସ୍ତ କରିବ। ଏହି ଦୁଇଦିନିଆ କର୍ମଶାଳାରେ ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟକାରିତା, ଆହ୍ୱାନ ଏବଂ ରୋଡ୍ମ୍ୟାପ୍ ଭଳି ବିଷୟବସ୍ତୁ ଉପରେ 14 ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ। ଶିକ୍ଷାରେ ବୈଷୟିକ ଜ୍ଞାନକୌଶଳ, ଶିକ୍ଷା କ୍ଷେତ୍ରରେ ସହଯୋଗ, ଡିଜିଟାଲ ଶାସନ, ଦକ୍ଷତା ବିକାଶ ଏବଂ ନେତୃତ୍ୱ ତଥା ଉଚ୍ଚଶିକ୍ଷାରେ ଆର୍ଥିକ ସହାୟତା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଏଥିରେ ଶିକ୍ଷା ଓ ଉତ୍ତର ପୂର୍ବାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁକାନ୍ତ ମଜୁମଦାର ଉପସ୍ଥିତ ରହିବେ। ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କୁ ସ୍ୱାଗତ କରିବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ରାତିରେ ନୂଆଦିଲ୍ଲୀରେ ଏକ ରାତ୍ରିଭୋଜର ଆୟୋଜନ କରିଥିଲେ। ଏହି ରାତ୍ରିଭୋଜନରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସମେତ ସୁପ୍ରିମକୋର୍ଟର ବିଚାରପତି ଏବଂ ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ନୂଆଦିଲ୍ଲୀରେ ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କ ପ୍ରତିନିଧି ଦଳ ସହ ବୈଠକ କରିଛନ୍ତି। ଏହି ପ୍ରତିନିଧି ଦଳରେ ଏଆଇଆଇବିର 11 ଜଣ ବୋର୍ଡ ନିର୍ଦ୍ଦେଶକ ଭାରତ ଗସ୍ତରେ ଆସିଛନ୍ତି। ବିଗତ 9 ବର୍ଷ ମଧ୍ୟରେ ଏଆଇଆଇବିର ଉଲ୍ଲେଖନୀୟ ଅଭିବୃଦ୍ଧି ପାଇଁ ପ୍ରଶଂସା କରି ଅର୍ଥମନ୍ତ୍ରୀ ଭାରତର ଦୃଢ଼ ଅର୍ଥନୈତିକ ଭିତ୍ତିଭୂମି ଏବଂ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିର ଶକ୍ତି ସୃଷ୍ଟି ତଥା ଉପଯୋଗ କରିବାରେ ଏହାର ନେତୃତ୍ୱ ଉପରେ ଆଲୋଚନା କରିଥିଲେ। ଶ୍ରୀମତୀ ସୀତାରମଣ କହିଥିଲେ ଯେ ଏଆଇଆଇବି ଜଳବାୟୁ ଅନୁକୂଳ ଏବଂ ସ୍ଥିରତା, ଭିତ୍ତିଭୂମି ବିକାଶ, ଶକ୍ତି ନିରାପତ୍ତା, ସହରାଞ୍ଚଳ ବିକାଶ ଭଳି ଅଗ୍ରାଧିକାର କ୍ଷେତ୍ରରେ ଏହାର ପୁଞ୍ଜିନିବେଶକୁ ବ୍ୟାପକ କରିବା ଏବଂ ଭାରତର ପରବର୍ତ୍ତୀ ପିଢ଼ିର ସଂସ୍କାର ପାଇଁ ସମର୍ଥନ ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 3 ଦିନିଆ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଓ ନଗର ହାବେଲି ଏବଂ ଦାମନ ଓ ଡିଉ ଗସ୍ତରେ ଯିବେ। ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ଜାମ୍ପୁରସ୍ଥିତ ଅଭିଆରୀ ସରକାରୀ ଇଞ୍ଜିନିୟରିଂ କଲେଜ ଏବଂ ଦାମନର ନିଫ୍ଟ କ୍ୟାମ୍ପସ୍ ପରିଦର୍ଶନ କରିବେ। ଦ୍ୱିତୀୟ ଦିନରେ ସେ ସିଲଭାସାସ୍ଥିତ ନମୋ ମେଡିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ପରିଦର୍ଶନ କରିବେ। ଗସ୍ତ ସମୟରେ ରାଷ୍ଟ୍ରପତି ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କ ସହ ଆଲୋଚନା କରିବେ। ସେ ଜାଣ୍ଡା ଚୌକ୍ ସ୍କୁଲର ଉଦ୍ଘାଟନ କରିବା ସହ ସିଲଭାସାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଶ୍ରୀମତୀ ମୁର୍ମୁ ଡିଉସ୍ଥିତ ଆଇଏନ୍ଏସ୍ ଖୁକ୍ରି ସ୍ମାରକୀ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ଲୁଧିଆନାସ୍ଥିତ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବେ। ଜଳବାୟୁ ପରିବର୍ତ୍ତନ ଏବଂ ଶକ୍ତି ପରିବର୍ତ୍ତନର ମୁକାବିଲାରେ କୃଷି ଖାଦ୍ୟ ପ୍ରଣାଳୀରେ ପରିବର୍ତ୍ତନ ପାଇଁ ଅନ୍ତର୍ଜାତୀୟ ସମ୍ମିଳନୀ 2024ର ଉଦ୍ଘାଟନୀ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପଞ୍ଜାବ ରାଜ୍ୟପାଳ ଗୁଲାବ ଚନ୍ଦ କଟାରିଆ ଏବଂ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ ଏହି ସମ୍ମିଳନୀରେ ଯୋଗଦେବେ। ପରେ ଉପରାଷ୍ଟ୍ରପତି ସତ୍ପଲ ମିତ୍ତଲ ଜାତୀୟ ପୁରସ୍କାରର 32ତମ ସଂସ୍କରଣରେ ସହରର ସତ୍ପଲ ମିତ୍ତଲ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ମରିସସ୍ ନିର୍ବାଚନରେ ଐତିହାସିକ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର ନବୀନ ରାମ ଗୁଲାମଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ସେ ଡକ୍ଟର ରାମଗୁଲାମଙ୍କ ସହ କଥା ହୋଇଛନ୍ତି ଏବଂ ମରିସସ୍ର ନେତୃତ୍ୱ ନେବାରେ ତାଙ୍କର ସଫଳତା କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ଡକ୍ଟର ରାମଗୁଲାମଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିବା ଜଣାପଡ଼ିଛି। ଉଭୟ ଦେଶ ମଧ୍ୟରେ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆଗ୍ରହୀ ବୋଲି ଶ୍ରୀ ମୋଦି କହିଛନ୍ତି। କେନ୍ଦ୍ର ସରକାର ବୈଦେଶିକ ସଚିବ ବିକ୍ରମ ମିଶ୍ରିଙ୍କ କାର୍ଯ୍ୟକାଳକୁ 2026 ଜୁଲାଇ 2014 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କ୍ୟାବିନେଟ୍ ନିଯୁକ୍ତି କମିଟି ଏହି ଅବଧି ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ଶ୍ରୀ ମିଶ୍ରି ଚଳିତ ବର୍ଷ ଜୁଲାଇ 15 ତାରିଖରେ ବୈଦେଶିକ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଭାରତୀୟ ବୈଦେଶିକ ସେବାର 1999 ବ୍ୟାଚ୍ର ଅଧିକାରୀ ଭାବେ ଶ୍ରୀ ମିଶ୍ରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ୟୁରୋପ, ଆଫ୍ରିକା, ଏସିଆ ଓ ଉତ୍ତର ଆମେରିକାରେ ଥିବା ଭାରତୀୟ ଦୂତାବାସଗୁଡ଼ିକରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଛନ୍ତି। ରୁଷ୍ର ପ୍ରଥମ ଉପପ୍ରଧାନମନ୍ତ୍ରୀ ଡେନିସ୍ ମଣ୍ଟୁରୋଭ୍ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ। ଆଲୋଚନା ସମୟରେ ଉଭୟ ନେତା ବାଣିଜ୍ୟ ଓ ଅର୍ଥନୈତିକ ସମ୍ପର୍କ, ଶକ୍ତି, ଯୋଗାଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ମତ ବିନିମୟ କରିଥିଲେ। ଭାରତ ରୁଷ ସ୍ୱତନ୍ତ୍ର ଓ ଅଗ୍ରାଧିକାର ଭିତ୍ତିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ଉଭୟ ପକ୍ଷ କରିଥିବା ପ୍ରୟାସକୁ ଶ୍ରୀ ମୋଦି ପ୍ରଶଂସା କରିଥିଲେ। ରାଷ୍ଟ୍ରପତି ପୁତିନ୍ଙ୍କ ସହ ଆଲୋଚନା ଜାରି ରଖିବାକୁ ସେ ଆଗ୍ରହୀ ବୋଲି ଶ୍ରୀ ମୋଦି ପ୍ରକାଶ କରିଥିଲେ। ମହିଳା ଏସୀୟ ହକି ଚମ୍ପିୟନ୍ସ ଟ୍ରଫିରେ ଭାରତ ଆଜି ବିହାରର ରାଜଗୀର ହକି ଷ୍ଟାଡିୟମରେ 3 ଥରର ବିଜେତା ଦକ୍ଷିଣ କୋରିଆକୁ ଭେଟିବ। ଗତକାଲି ଭାରତ ତା'ର ପ୍ରଥମ ମ୍ୟାଚ୍ରେ ମାଲେସିଆକୁ 4-0 ଗୋଲ୍ରେ ପରାସ୍ତ କରିଥିଲା। ଉଦ୍ଘାଟନୀ ମ୍ୟାଚ୍ରେ ଜାପାନ ଓ ଦକ୍ଷିଣ କୋରିଆ ମଧ୍ୟରେ ମ୍ୟାଚ୍ 2-2 ଗୋଲ୍ରେ ଡ୍ର ରହିଥିଲା। ଦ୍ୱିତୀୟ ମ୍ୟାଚ୍ରେ ଚୀନ୍ 15-0 ଗୋଲ୍ରେ ଥାଇଲାଣ୍ଡକୁ ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ। ଆସନ୍ତାକାଲି 34ଟି ଆସନ ହେବ ମତଦାନ। ଉଚ୍ଚ ଓ ବୈଷୟିକ ଶିକ୍ଷା ସମ୍ପର୍କିତ 2 ଦିନିଆ ଜାତୀୟ କର୍ମଶାଳାକୁ ଉଦ୍ଘାଟନ କରିବେ କେନ୍ଦ୍ର ଉଚ୍ଚଶିକ୍ଷାମନ୍ତ୍ରୀ। ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କ ପ୍ରତିନିଧି ଦଳ ସହ ଭାରତୀୟ ଅର୍ଥବ୍ୟବସ୍ଥା ପ୍ରସଙ୍ଗରେ ଆଲୋଚନା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ ମହିଳା ଏସୀୟ ହକି ଚମ୍ପିୟନ୍ସ ଟ୍ରଫିରେ ଆଜି ହେବ ଭାରତ ଦକ୍ଷିଣ କୋରିଆ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା।